ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଜନଜାତୀୟ ଗୌରବ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଚାଷୀମାନଙ୍କଠାରୁ ସ୍ୱଚ୍ଛ, ସରଳ ଓ ପାରଦର୍ଶୀ ପ୍ରକ୍ରିୟାରେ ଧାନ କ୍ରୟ ନେଇ ସମବାୟ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତା ଫେବୃୟାରୀ 21 ତାରିଖରୁ ହେବ ଆରମ୍ଭ। 3 ବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। 2022 ପାଇଁ ହାସ୍ୟ ଅଭିନେତା ଜୟରାମ ସାମଲ ପାଇବେ ମୋହନ ସୁନ୍ଦର ଗୋସ୍ୱାମୀ ସମ୍ମାନ। ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସ୍କୃତିରେ ଆସନ୍ତାକାଲି ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ବୋଇତ ବନ୍ଦାଣ ଉତ୍ସବ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଜନଜାତୀୟ ଗୌରବ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ରାତି 8ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଦିଲ୍ଲୀ, ଇନ୍ଦ୍ରପ୍ରସ୍ଥ ଓ ଆକାଶବାଣୀ ଲାଇଭ୍ ନ୍ୟୁଜ୍ 24 ଘଣ୍ଟିଆ ଚ୍ୟାନେଲ୍, ଏଫ୍ଏମ୍ ଗୋଲ୍ଡ ଏବଂ ଏଫ୍ଏମ୍ ରେନ୍ବୋ ଚ୍ୟାନେଲ୍ରେ ଏହାର ପ୍ରସାରଣ କରାଯିବ। ଆସନ୍ତାକାଲି ସକାଳ 8:45 ଏବଂ ଅପରାହ୍ନ 5:30 ସମସ୍ତ ପ୍ରାଥମିକ ଚ୍ୟାନେଲ୍, ସ୍ଥାନୀୟ ରେଡିଓ ଷ୍ଟେସନ୍ ଏବଂ ଆକାଶବାଣୀର ଏଫ୍ଏମ୍ ଗୋଲ୍ଡ ଏବଂ ଏଫ୍ଏମ୍ ରେନ୍ବୋ ନେଟ୍ୱର୍କର ସମସ୍ତ ଚ୍ୟାନେଲ୍ରେ ରାଷ୍ଟ୍ରପତିଙ୍କ ବାର୍ତ୍ତା ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାରର ଜାମୁଇଠାରେ ଆୟୋଜିତ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହି ଅନୁଷ୍ଠାନଗୁଡ଼ିକ ସମାଜର ତଳସ୍ତରରେ ରହିଥିବା ଗରିବ ଓ ନିଷ୍ପେଷିତଙ୍କ ଆଶା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ସମବାୟ ଭବନରେ 71ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର 50 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପରିବାର ସମବାୟ ଆନ୍ଦୋଳନ ସହିତ ଜଡ଼ିତ। ଆଉ ସପ୍ତାହେ ପରେ ରାଜ୍ୟରେ ଧାନ କିଣା ଆରମ୍ଭ ହେବ। ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ସମବାୟ ବିଭାଗ ଉପରେ ନ୍ୟସ୍ତ ରହିଛି। ଚଳିତ ବର୍ଷ ବିଭାଗ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ୍ତର ଆଦିବାସୀ ବହୁମୁଖୀ ସମିତିଗୁଡ଼ିକ 4,000ରୁ ଉର୍ଦ୍ଧ୍ୱ ଧାନ ସଂଗ୍ରହ କେନ୍ଦ୍ରର ପରିଚାଳନା କରିବେ। ଚାଷୀମାନେ ସ୍ୱଚ୍ଛ, ସରଳ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ଧାନ ବିନା କଟନୀ ଛଟନୀରେ ସରକାରଙ୍କୁ ବିକ୍ରୟ କରିପାରିବେ ଏବଂ 48 ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇପାରିବେ। ସେ ନେଇ କାର୍ଯ୍ୟ କରିବାକୁ ସେ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଏକ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କରିଥିଲେ। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପ୍ରାଥମିକ ଶିକ୍ଷାକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରତି ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ ବୋଲି କହିଛନ୍ତି। ଶ୍ରୀ ମାଝୀ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି, ରାଜ୍ୟରେ ଥିବା 100 ବର୍ଷରୁ ଅଧିକ ପୁରୁଣା ଏବଂ ଐତିହ୍ୟ ବହନ କରୁଥିବା 51 ବିଦ୍ୟାଳୟର ଐତିହ୍ୟ ସୁରକ୍ଷାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିରେ ମୋଟ 6,794 ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଲୋଗୋ ଏବଂ ସୂଚନା ପୁସ୍ତିକାକୁ ଆଜି ଉନ୍ମୋଚନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତା ଫେବୃୟାରୀ ମାସ 21 ତାରିଖରୁ ଆରମ୍ଭ ହେବ। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ମାଟ୍ରିକ୍ ପରୀକ୍ଷା ସକାଳ 9:00ରୁ ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ବିଷୟ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ମାତୃଭାଷା, 24 ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, 27 ତାରିଖରେ ଗଣିତ, ମାର୍ଚ୍ଚ 1 ତାରିଖରେ ବିଜ୍ଞାନ, ମାର୍ଚ୍ଚ 3 ତାରିଖରେ ସାମାଜିକ ବିଜ୍ଞାନ ଓ 6 ତାରିଖରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ। କେନ୍ଦ୍ର ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ 10ଟି ବ୍ୟାଟେରୀ ଚାଳିତ ଗାଡ଼ିର ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଯୋଶୀ କହିଛନ୍ତି, ଅକ୍ଷୟ ଉର୍ଜା ଶକ୍ତି ମାଧ୍ୟମରେ ଗତ 10 ବର୍ଷ ମଧ୍ୟରେ 212 ଜିଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଦିଗରେ ଅଣପାରମ୍ପରିକ ଶକ୍ତିର ବିନିଯୋଗ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପରିବେଶ ଅନୁକୂଳ ବାତାବରଣକୁ ପ୍ରୋତ୍ସାହନ ଦେବା ତଥା ବିଶେଷକରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ଅକ୍ଷୟ ଉର୍ଜା ଏଜେନ୍ସି ଇରେଡ଼ା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ 10ଟି ବ୍ୟାଟେରୀ ଚାଳିତ ଗାଡ଼ି ପ୍ରଦାନ କରାଯାଇଛି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ 2020-21 ଏବଂ 22 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଜୀବନବ୍ୟାପୀ ସାଧନ ପାଇଁ ତିନି ଜଣଙ୍କୁ ମୋହନ ସୁନ୍ଦରୀ ଦେବଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ। 2020 ମସିହା ପାଇଁ ଲେଖକ ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, 2021 ପାଇଁ ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ 2022 ମସିହା ପାଇଁ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ପୁରସ୍କୃତ କରାଯିବ। ସେହିଭଳି 2020 ମସିହା ପାଇଁ ରଘୁ ସର୍ଦ୍ଦାରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। 2021 ମସିହା ପାଇଁ ଯୁଗ୍ମ ଭାବେ ପ୍ରତୀକ୍ଷା ଏବଂ ଡାଲଚିନି ଓ 2022 ମସିହା ପାଇଁ ଦମନ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି। ଶ୍ରେଷ୍ଠ ଅଭିନେତା ଭାବେ 2020 ବର୍ଷ ପାଇଁ ଦେବାଶିଷ ପାତ୍ର, 2021 ଯୁଗ୍ମ ଭାବେ ଚଳଚ୍ଚିତ୍ର ଭୋକ ପାଇଁ ଅଙ୍କିତ କୁମାରଙ୍କୁ ଓ ପ୍ରତୀକ୍ଷା ଚଳଚ୍ଚିତ୍ର ପାଇଁ ଦୀପାନ୍ୱିତା ଦାସ ମହାପାତ୍ରଙ୍କୁ ଏବଂ 2022 ପାଇଁ ବାବୁସାନ ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। 2021 ପାଇଁ ଡାଲଚିନି ଚଳଚ୍ଚିତ୍ର ଲାଗି ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ଚଳଚ୍ଚିତ୍ର ବିଶ୍ୱାସ ଦ ଲାଇଟ୍ ଓଭର ଡାର୍କନେସ୍ ପାଇଁ ନବନୀତ ମହାନ୍ତିଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ମନୋନୀତ କରାଯାଇଛି। କଟକରେ ଆସନ୍ତାକାଲିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଅପରାହ୍ନ 5:30 ବାଲିଯାତ୍ରା ଉତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ଯାତ୍ରାର ଆୟୋଜନ କରାଯାଇଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଆଜି ସକାଳେ ବାଲିଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଥର କଡ଼ାକଡ଼ି ଭାବେ ରାସ୍ତାକଡ଼ରେ ଉଠା ଦୋକାନୀମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବାଲିଯାତ୍ରାକୁ ସିସିଟିଭି ସର୍ବେକ୍ଷଣରେ ରଖାଯିବା ସହ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ 2500ରୁ ଅଧିକ ଛୋଟବଡ଼ ଷ୍ଟଲ୍ ସ୍ଥାନ ପାଇଛି। ଓର୍ମାସ ପକ୍ଷରୁ 500 ଷ୍ଟଲ୍ ପାଇଁ ବ୍ୟବସ୍ଥା ହୋଇଛି। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ସ୍କୃତିରେ ଆସନ୍ତାକାଲି ରାଜ୍ୟବ୍ୟାପୀ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆସନ୍ତାକାଲି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ ସହ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଲାଗି ବହୁସଂଖ୍ୟାରେ ଲୋକମାନଙ୍କର ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ 36 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିଭଳି କଟକର ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନପଲଙ୍କ ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧ ସମେତ ଭଣ୍ଡାରଘର ଲୋକନାଥ ମନ୍ଦିରକୁ ରୂପାଛାଉଣୀ କରାଯିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ପରିଚାଳନା କମିଟିର ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସମ୍ବଲପୁରରେ ଆରମ୍ଭ ହୋଇଥିବା ଧନୁଯାତ୍ରାର ଦ୍ୱିତୀୟ ଉତ୍ସବ ଆସନ୍ତା ଜାନୁଆରୀ ମାସ 15 ଆରମ୍ଭ ହେବ। ଏହିଥରର ଧନୁଯାତ୍ରା 5 ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା କମିଟି ପକ୍ଷରୁ ଆଜି ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କଠାରେ ଧନୁଯାତ୍ରାର ପାଣ୍ଡୁଲିପିକୁ ପୂଜାର୍ଚ୍ଚନା କରାଯାଇଛି। ନୟାଗଡ଼ଠାରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ କୃଷି ଗଣନା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। କୃଷି ଗଣନାରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ପାଇଁ 115 ନମୁନା ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇଛି। ଗଣନା କାର୍ଯ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଯୋଜନା ଓ ସଂଯୋଜନା ବିଭାଗର ଗଣନାକାରୀଙ୍କୁ ନିଯୁକ୍ତ କରାଯିବ। ବୌଦ୍ଧ ଜିଲ୍ଲାରେ ତମାଖୁମୁକ୍ତ ଯୁବ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତ୍ୟେକ ଗ୍ରାମକୁ ତମାଖୁମୁକ୍ତ ଗ୍ରାମ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ବିଭାଗ, ପୁଲିସ୍, ଅବକାରୀ, ଜିଲ୍ଲା ମଙ୍ଗଳ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ମିଳିତ ଭାବରେ ଏହି ଅଭିଯାନରେ ସାମିଲ ହୋଇ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ତମାଖୁ ସେବନ ନିରୋଧ ସମ୍ପର୍କରେ ସଚେତନ କରାଇବେ। ଜନଜାତୀୟ ଗୌରବ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଚାଷୀମାନଙ୍କଠାରୁ ସ୍ୱଚ୍ଛ, ସରଳ ଓ ପାରଦର୍ଶୀ ପ୍ରକ୍ରିୟାରେ ଧାନ କ୍ରୟ ନେଇ ସମବାୟ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତା ଫେବୃୟାରୀ 21 ହେବ ଆରମ୍ଭ। 3 ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। 2022 ମସିହା ପାଇଁ ହାସ୍ୟ ଅଭିନେତା ଜୟରାମ ସାମଲ ପାଇବେ ମୋହନ ସୁନ୍ଦର ଗୋସ୍ୱାମୀ ସମ୍ମାନ ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସ୍କୃତିରେ ଆସନ୍ତାକାଲି ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ବୋଇତ ବନ୍ଦାଣ ଉତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।